ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେକାଲ ଝାରସୁଗୁଡ଼ା ଗସ୍ତତି ଆସିକରି ଅମ୍ଲିପାଲି ପଡ଼ିଆନୁ ହେବାର୍କେ ଥିବା ଯୁବ ସମାବେଶଟି ଯୋଗଦେବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଜନସଭାକେ ସମ୍ବୋଧନ କରବାର ସହିତେ ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ କରବେ। ସେଥିର୍ ଭିତରେ ରାଜ୍ୟ ରେଲବାଇର ବିକାଶ ଲାଗି 1700 କୋଟି ଟଙ୍କା ରେଲ୍ ପ୍ରକଳ୍ପର ଭିତ୍ତିପ୍ରତର ସ୍ଥାପନା ସହିତେ ଲୋକାର୍ପଣ କରବେ। ଇତାର ଛଡ଼ା ବ୍ରହ୍ମପୁରନୁ ଗୁଜରାଟର ସୁରତକେ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଭିଡ଼ିଓ କନ୍ଫରେନ୍ସିଂ ଜରିଏ ଶୁଭାରମ୍ଭ କରବେ। ସେନ୍ତା 3 ରେଲ୍ ପ୍ରକଳ୍ପର ଶିଳାନ୍ୟାସ ଆର୍ ଶୁଭାରମ୍ଭ କରବେ। ସମ୍ବଲପୁର ସହର ସରଲା ଭିତରେ ରେଲୱେ ଫ୍ଲାଏଓଭରର ନିହି ପକାବେ। ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଝାରସୁଗୁଡ଼ାନୁ ତୟାରୀର ସମୀକ୍ଷା କରିଛନ୍। ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ଜରିଏ ଦେଶର ଅଭିବୃଦ୍ଧିର କାହାଣୀକେ ନୂଆ ଡେନା ମିଲ୍ବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଗଲାକାଲି ଗୋଟିଏ କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜିଏସ୍ଟି ଦରର ଲାଭ ବାବଦେ ଆଲୋଚନା କରିକରି କହିଛନ୍, ନୂଆ ଜିଏସ୍ଟି ସଂସ୍କାରଟି ଜିଏସ୍ଟି ପଞ୍ଜୀକରଣ ଆହୁରି ସହଜ ହେବା, ଟିକସ ବିବାଦ ଭିଲକମ୍ବା, ଇତାର ଜରିଏ ଏମ୍ଏସ୍ଏମ୍ଇମାନେ ତତ୍କାଲ ରିଫଣ୍ଡ ପାଇପାରବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫରୁ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନୁ 75 ଜଣ ବରପୁତ୍ରଙ୍କର ନୂଆ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା। ସେଥିର୍ ଭିତରେ ସମ୍ବଲପୁର ଜିଲ୍ଲାନୁ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଉତ୍କଳମଣି ଗୋପବନ୍ଧୁ ଦାସ, ବୀର ଛବିଳ ସାଏ, ଚନ୍ଦ୍ରଶେଖର ଆଜାଦଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରାଯିବା। ସେନ୍ତା ବରଗଡ଼ ଜିଲ୍ଲାନୁ କୁଞ୍ଜବିହାରୀ ଦାସ, ଗଙ୍ଗାଧର ମେହେର, ମନୋହର ସିଂ, ବଲାଙ୍ଗୀର ଜିଲ୍ଲାନୁ ଡକ୍ଟର ହରେକୃଷ୍ଣ ମହତାବ, ଗଙ୍ଗାଧର ମେହେର, କଳାହାଣ୍ଡି ଜିଲ୍ଲାନୁ ରେଣ୍ଡୋ ମାଝି ଆର୍ ସୁବର୍ଣ୍ଣପୁର ଜିଲ୍ଲାନୁ ଭୀମ ଭୋଇଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରାଯିବା। ଏ ବାବଦେ ରାଜ୍ୟ ସରକାର 14 କୋଟି ଟଙ୍କା ଖର୍ଚ୍ଚା କରିବେ। ଆଇବା ବଛର ତ କାମ ଶେଷ କରାଯିବା ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାର ରବିବାର ଦିନ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 126 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଟିଭି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଏଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣ ଫେରଘାଏ ପ୍ରସାରଣ କରାଯିବା। ଗଲା 11 ଭିତରେ ଜନସେବାଠାନୁ ମୁଲକରି ଆର୍ଥିକ ସଶକ୍ତିକରଣ, ଭାରତର ଇ ଗଭର୍ଣ୍ଣାନ୍ସ ଇକୋସିଷ୍ଟମ୍ ନାଗରିକମାନଙ୍କର ଅଭିଜ୍ଞତାକେ ଆହୁରି ସହଜ ସରଳ କରିଛେ। ଜନଧନ, ଆଧାର ଆର୍ ମୋବାଇଲ୍ ବିକଶିତ ଭାରତର ଡିଜିଟାଲ୍ କ୍ଷେତ୍ରର ସବୁନୁ ବଡ଼ ଆଧାର ହୋଇଛେ। ଏତାର ଜରିଏ ହିତାଧିକାରୀମାନଙ୍କୁ ଭିନ୍ ଭିନ୍ ଯୋଜନାତି ସିଧାସଳଖ ବ୍ୟାଙ୍କ ଖାତା ଜରିଏ 1,000 ଟଙ୍କା ପହଞ୍ଚା ଯାଉଛେ। ସେନ୍ତା ଉମଙ୍ଗ ଆପ୍ ଏହାଦେ ସବୁ ପ୍ରକାର ସରକାରୀ ସେବା ଯୋଗାଇ ଦେବାର ସହିତ ନାଗରିକମାନଙ୍କୁ ଡିଜି ଲକର୍ନୁ ତଥ୍ୟ ରଖବାର ସୁବିଧା ଦେଉଛେ। ଭାସିନୀ ଆପ୍ ଥି ଲୋକେ ଅନ୍ଲାଇନ୍ ଜରିଏ ଭିନ୍ ଭିନ୍ ଭାଷା ପଢ଼ିପାରୁଛନ୍। ସମ୍ବଲପୁର ଜିଲ୍ଲା ବଡ଼ତୁରାଙ୍ଗ ଗାଁ ଖୁବ୍ ଜଲ୍ଦି ବୁଣାକାର ଗାଁ ମାନ୍ୟତା ପାଇବାର୍କେ ଯାଉଛେ। ଗଲାକାଲି ଜିଲ୍ଲାପାଲ ସିଦ୍ଧେଶ୍ୱର ବଳରାମ ବୋନ୍ଦର ଗାଁକେ ଯାଇକରି ବୁଣାକାରମାନଙ୍କର ସାଙ୍ଗେ ଆଲୋଚନା କରିକରି ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଛନ୍। ପ୍ରଶାସନ ସହାୟତା ଇହାଦେ ଗାଁର 110 ବୁଣାକାରଙ୍କୁ ତାଲିମ ଦିଆଯାଉଛି। ବୁଣାକାରମାନଙ୍କର ବିକାଶ ଲାଗି ପ୍ରଶାସନ ତରଫୁ ଆହୁରି ସୁବିଧା କରାଯିବା ବୋଲି ଜିଲ୍ଲାପାଲ ଶ୍ରୀ ବୋନ୍ଦର କହିଛନ୍। ସୁବର୍ଣ୍ଣପୁର ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଆର୍ ଜିଲ୍ଲା ପ୍ରଶାସନ ତରଫୁ ଘରୋଇ ହିଂସାନୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ 2005 ବାବଦେ ଗୋଟିଏ ତାଲିମ ଶିବିର ହୋଇଯାଇଛି। ଶିବିରଥି ଅତିଥିମାନେ ମହିଳାମାନଙ୍କୁ ଘରୋଇ ହିଂସାନୁ ସୁରକ୍ଷା ଦେବାର ବାବଦେ ଥିବାର ଆଇନ ଉପରେ ବୁଝାଇଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆବା 11 ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚମ୍ପିଅନ୍ସିପ୍ ପ୍ରତିଯୋଗିତା 2025 ମୂଲ ହେବାର୍କେ ଯାଉଛି। ପ୍ରତିଯୋଗିତା ଓଡ଼ିଶାରେ ପହିଲା ଥର ଲାଗି ଆୟୋଜନ କରାଯିବା। 11 ତକ ହେବାର୍କେ ଥିବା ଏହି ପ୍ରତିଯୋଗିତାଟି ଭାରତ, ଚୀନ, ଜାପାନ, କୋରିଆ ସହିତ 22 ଦେଶର 500 ଏତକା କ୍ରୀଡ଼ାବିତ୍ ଭାଗ ନେବେ। ଏତାର ବାବଦେ ଗଲାକାଲି ସାମ୍ବାଦିକ ସମ୍ମିଳନୀ ଜରିଏ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍। ଓଡ଼ିଶାନୁ ପହିଲା କରି ଏନ୍ତା ଗୋଟିଏ ଆନ୍ତର୍ଜାତୀୟ ସ୍ତରର ଖେଳ ଆୟୋଜନ କରାଯିବାଟା ଗୌରବର ବିଷୟ ବୋଲିକରି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। କେନ୍ଦ୍ରୀୟ ବଙ୍ଗୋପସାଗରନୁ ଗଲାକାଲି ଫେର୍ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଇଟା ଆଜ ଘନୀଭୂତ ହୋଇକରି ଅବପାତ ହୋଇପାରେ। ଆଇବାକାଲି ତକ ଦକ୍ଷିଣ ଓଡ଼ିଶା ଆର୍ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇକରି ଲଘୁଚାପ କ୍ଷେତ୍ର ପାର କରବା। ଇତାର ବଲେ ରାଜ୍ୟ ବର୍ଷା ଲାଗି ରହିଛି। ଦକ୍ଷିଣ ଓଡ଼ିଶାନୁ ଜବର ବର୍ଷା ହୋଇପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାରନୁ ଆଜ 20 ଗେଟ୍ ଦେଇକରି ବଡ଼ ପାଣି ଛଡ଼ାଯାଉଛି। ସକାଳର 6 ତକ ଜଳଭଣ୍ଡାର ଜଳସ୍ତର 628.56 ଫୁଟ ରହିଛି। ଏଚ୍ନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।